ସୀତା ବିବାହରୁ ଆରମ୍ଭ ହୋଇଥିବା ଓଡ଼ିଆ ଚଳଚ୍ଚିତ୍ର ଆଜିର ଡିଜିଟାଲ ଯୁଗରେ ପହଞ୍ଚିଛି ହାପି ଲକି ପାଖରେ। ହେଲେ ଓଡ଼ିଆ ଚଳଚ୍ଚିତ୍ରର ଏ ଦୀର୍ଘ ଯାତ୍ରା ଭିତରେ ଯେଉଁ କେତେକ ଓଡ଼ିଆ ଚଳଚ୍ଚିତ୍ର ଓଡ଼ିଆ ଦର୍ଶକଙ୍କ ସ୍ମୃତିପଟରେ ଲିପିବଦ୍ଧ ହୋଇ ରହିଯାଇଛି, ସେଥିମଧ୍ୟରୁ ଶେଷ ଶ୍ରାବଣ ଅନ୍ୟତମ। ଆସନ୍ତୁ ସେହି ଶେଷ ଶ୍ରାବଣ ଚଳଚ୍ଚିତ୍ର ବିଷୟରେ କିଛି ଜାଣିବା। ଏହି ଚଳଚ୍ଚିତ୍ରର ପ୍ରଯୋଜକ ଥିଲେ ନଗିନ ରାୟ, ନିର୍ଦ୍ଦେଶନା ପ୍ରଶାନ୍ତ ନନ୍ଦ, ସଂଳାପ ବସନ୍ତ ମହାପାତ୍ର, ଚିତ୍ରନାଟ୍ୟ ଶିବବ୍ରତ ଦାସ, ଗୀତ ପ୍ରଫୁଲ୍ଲକର ଶିବବ୍ରତ ଦାସ, ସଙ୍ଗୀତ ପ୍ରଫୁଲ୍ଲକର, ଯନ୍ତ୍ରାଂଶ ରଞ୍ଜନ କିର୍ନାଗି, ପ୍ରସ୍ତୁତକର୍ତ୍ତା ଶ୍ରୀ ଜଗନ୍ନାଥ ଫିଲ୍ମସ, ସମ୍ପାଦନା ମଧୁ ନାୟକ, କ୍ୟାମେରା ଏକେ ବୀର। ଏହି ଚଳଚ୍ଚିତ୍ରଟି 1976 ସେପ୍ଟେମ୍ବର 14 ତାରିଖରେ ମୁକ୍ତିଲାଭ କରିଥିଲା ଏବଂ ବକ୍ସ ଅଫିସରେ ରେକର୍ଡ ସୃଷ୍ଟି କରିଥିଲା। ନିର୍ଦ୍ଦେଶକ ପ୍ରଶାନ୍ତ ନନ୍ଦଙ୍କ ବଳିଷ୍ଠ ଅଭିନୟ ସାଙ୍ଗକୁ ନିର୍ଦ୍ଦେଶନା ଦର୍ଶକଙ୍କ ମନ କିଣିପାରିଥିଲା। ଚଳଚ୍ଚିତ୍ର ସିନ୍ଦୁର ବିନ୍ଦୁରେ ଗୋଟିଏ ଛୋଟ ଚରିତ୍ରରେ ଦେଖାଦେଇଥିବା ଅଭିନେତ୍ରୀ ମହାଶ୍ୱେତା ଏହି ଚଳଚ୍ଚିତ୍ର ମାଧ୍ୟମରେ ଶୀର୍ଷରେ ପହଞ୍ଚି ପାରିଥିଲେ। ନିର୍ଦ୍ଦେଶକ ପ୍ରଶାନ୍ତ ନନ୍ଦ ଏଥିରେ ଜଣେ ଗାଉଁଲି ଯୁବକ ସନିଆ ଭାବେ ଅଭିନୟ କରିଥିଲେ, ଯାହାଙ୍କର ପେଶା ଥିଲା ନଈରେ ଡଙ୍ଗା ଚଲାଇବା। ସମୟକ୍ରମେ ଦିନେ ମାଣିକ ବୋଲି ଝିଅଟେ ନଈ ପାଣିରେ ଭାସି ଯାଉଥାଏ, ସେତିକିବେଳେ ସନିଆ ଆଉ ତା ସାଙ୍ଗ ମକରା ତାକୁ ଉଦ୍ଧାର କଲେ। ସଞ୍ଜ ହୋଇଯାଇଥିବାରୁ ଉଭୟ ତାକୁ ଘରକୁ ନେଇ ଆସିଲେ। ପରେ ମାଣିକର ହୋସ ଆସିଲା ଏବଂ ଜାଣିବାକୁ ଏମାନେ ପାଇଲେ ଯେ ମାଣିକ ହେଉଛି ଗୋଟିଏ ଉଚ୍ଚଜାତିର ଝିଅ। ତାପରେ ସେମାନେ ମାଣିକକୁ ତାଙ୍କ ଘରେ ଜିମା ଦେବା ବ୍ୟବସ୍ଥା କଲେ। ହେଲେ ମାଣିକ ଘର ଲୋକ ମାଣିକ ଗୋଟିଏ ଛୋଟ ଜାତି ଘରେ କିଛି ଦିନ କଟେଇଥିବାରୁ ତାକୁ ଆଉ ଗ୍ରହଣ କଲେ ନାହିଁ। କିଛି ଉପାୟ ନ ପାଇ ସନିଆ ମାଣିକକୁ ଘରକୁ ନେଇ ଆସିଲା। ଧୀରେ ଧୀରେ ମାଣିକ ସନିଆ ପ୍ରେମରେ ପଡ଼ିସାରିଥିଲା। ସନିଆ କିନ୍ତୁ ମାଣିକ ଉଚ୍ଚଜାତିର ଝିଅ ହୋଇଥିବାରୁ ତା ପ୍ରସ୍ତାବକୁ ଗ୍ରହଣ କରିପାରୁନଥିଲା। ଦିନେ ଗାଁକୁ ଆସିଥିବା ଜଣେ ଡାକ୍ତରଙ୍କ ସହ ମାଣିକର ବାହାଘର ସ୍ଥିର କରିଦେଲା। ଇଆଡ଼େ ଗାଁ ଲୋକ ବି କେତେ କ'ଣ କଥା କହୁଥାନ୍ତି। ସେ ଡାକ୍ତର ବାହା ହେବା ପାଇଁ ରାଜି ହେଲେ, କିନ୍ତୁ ସହରକୁ ଆସି ଆଉ ଫେରିଲେନି। ସନିଆ ଗାଁ ଲୋକଙ୍କ ଟାହିଟା ପରା ସହି ନପାରି ଶେଷରେ ଗାଁଠୁ ଦୂରେଇଗଲା। ବସନ୍ତ ମହାପାତ୍ରଙ୍କ ଉପନ୍ୟାସକୁ ନେଇ ଏହାର କାହାଣୀ ଗତିଶୀଳ ଥିଲା। ଛବିଟି ଗୋଟିଏ ନିଚ୍ଛକ ଓଡ଼ିଆ ଛବି ଭାବରେ ଦର୍ଶକଙ୍କର ପ୍ରବଳ ଆଦୃତ ହୋଇପାରିଥିଲା ଆଉ ଅନେକ ଦିନ ଯାଏ ବି ପ୍ରେକ୍ଷାଳୟରେ ଚାଲିଥିଲା। ଚଳଚ୍ଚିତ୍ରର ସଙ୍ଗୀତ ଚଳଚ୍ଚିତ୍ରକୁ ଏକ ନୂଆ ଦିଗନ୍ତ ଦେଇଥିଲା। ଯେଉଁ ଗୀତକୁ ଦର୍ଶକ ବା ଶ୍ରୋତା ଆଜି ଯାଏ ବି ଭୁଲି ପାରୁନାହାନ୍ତି, ଆଜି ବି ମାଝିରେ ଶେଷ ଶ୍ରାବଣ ଗୀତ ଶୁଣିଲେ ଜଣେ ଶ୍ରୋତାର ରୁମମୂଳ ଟାଙ୍କୁରି ହୋଇ ଉଠେ ଆଉ 40 ବର୍ଷର ସ୍ମୃତି ପୁଣି ଥରେ ଜାଗ୍ରତ ହୋଇ ଉଠେ।